ମୋତେ ଯେଉଁମାନେ ଜାଣନ୍ତି, ଯେଉଁମାନେ ଭଗବାନଙ୍କୁ ଯେଉଁମାନେ ମା ବ୍ୟକ୍ତି ପୁନର୍ଜନ୍ମ
ଏବେ ଖାଇଛ ମୁଁ କୀର୍ତ୍ତନ ଏଇଟା ଟିକେ ଗ୍ରୁପ୍ରେ
ପଠେଇଦେବେ
ଜାଣିପାରିବ
ବନ୍ଦ ହେଇଗଲା। ତେଣୁ ଯେଉଁ ଆମର ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଭଗବାନ ବିଷୟରେ ଜାଣିବା, ପ୍ରଭୁ ଯେଉଁ କହିଲେ ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯେଉଁ ଏଠି ତତ୍ତ୍ୱ ତତ୍ତ୍ୱା ଦେହମ ପୁନର୍ଜନ୍ମ ନୈତି ମହାମୁଦି ସୁଅର୍ଜୁନ। ମନୁଷ୍ୟ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେଇଟା ଭଗବାନଙ୍କୁ ଜାଣିବା। ଭଗବାନ ଜାଣିଲେ ଆମ ମନୁଷ୍ୟ ଜନ୍ମ ସାର୍ଥକ ହେବ। ଭଗବଦ୍ଗୀତ ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ମାମୋପେତ୍ୟ ପୁନର୍ଜନ୍ମ, ଭଗବାନ ଯେଉଁମାନେ ଜାଣିଯିବେ ତାହେଲେ ତାଙ୍କ ଜନ୍ମର ସିଦ୍ଧି ପ୍ରାପ୍ତ ହୋଇଯିବେ, ତାଙ୍କୁ ଆଉ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ଦୁଃଖାଳୟ ଅଶାଶ୍ୱତମ, ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଏବଂ ଅଶାଶ୍ୱତମ, ବିଭିନ୍ନ ପ୍ରକାର ଦୁଃଖ ରହିଛି। ଭାବରେ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନ, ଇଏ ହେଉଛି ଭଗବତ ଗୀତା 13 ଅଧ୍ୟାୟରେ ଜ୍ଞାନ ଯୋଗ ବିଷୟରେ କହୁଛନ୍ତି। 8-11 ଏଇ 5-16 8-12 5-16 ଭଗବାନ ଜ୍ଞାନ ବିଷୟରେ କହି ସେଥିରେ ସେ କହୁଛନ୍ତି ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନେ ଜାଣନ୍ତି ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ। ତେଣୁ ଏଇଟା ଯେଉଁମାନେ ଜାଣନ୍ତି ସେମାନେ ପ୍ରକୃତରେ ଜ୍ଞାନୀ ବ୍ୟକ୍ତି। ତେଣୁ ସେମାନେ ଚିନ୍ତା କରିବେ କେମିତି ଆମେ ଏ ଦୁଃଖାଳୟରେ ଆସିବା ନାହିଁ, ତେଣୁ ଯଦି ଚାହିଁବ ମଧ୍ୟ ଦୁଃଖାଳୟରେ ରହିବା ପାଇଁ ରହିପାରିବ ନାହିଁ, କାହିଁକି ନା ଅଶାଶ୍ୱତ ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ରହିବ ଏବଂ ଅନ୍ତିମରେ ଧ୍ୱଂସ ହୋଇଯିବ। ତେଣୁ ଅଶାଶ୍ୱତ ଯେ ସବୁବେଳେ ପାଇଁ ଦୁଃଖରେ ମଧ୍ୟ ଚାହିଁବ ଜଣେ ରହିବା ପାଇଁ ରହିପାରିବ ନାହିଁ, ଇଏ ଅଶାଶ୍ୱତ ବୋଲି କୁହାଯାଉଛି। କିନ୍ତୁ ଜଣେ ଯଦି ଭଗବାନଙ୍କୁ ଜାଣିଗଲେ ଭଗବାନ ପ୍ରାପ୍ତ ହୋଇଗଲେ ତାହେଲେ ଇଏ ହେଉଛି ସଂସିଦ୍ଧି ପରମାଙ୍ଗତା। ସେମାନେ ଆଉ ଏଇ ଜନ୍ମମୃତ୍ୟୁ ପ୍ରାପ୍ତ ହେବେ ନାହିଁ, ସେମାନେ ମହାତ୍ମା ହେଇଯିବେ। ଯେଉଁଠି ମହାତ୍ମା ମନୁଷ୍ୟ ଜନ୍ମ ହେଲେ ମଧ୍ୟ ସମସ୍ତେ ସବୁ ବିଭିନ୍ନ ମନୁଷ୍ୟର ବିଭିନ୍ନ ସ୍ତର ରହିଛି, ସବୁଠାରୁ ନରୋତ୍ତମ ମନୁଷ୍ୟମାନଙ୍କୁ ଶ୍ରେଷ୍ଠ ସେ ହେଉଛନ୍ତି ମହାତ୍ମା। ଆମେ ଦେଖିବା ପାଇଁ ଦେଖୁଛେ ସବୁ ମଣିଷ ଏକଭଳି ରହିଛନ୍ତି, କିନ୍ତୁ ମନୁଷ୍ୟମାନଙ୍କ ଭିତରେ ମଧ୍ୟ ଭେଦ ରହିଛି। 400,000,000 ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଭେଦ ରହିଛି। ତେଣୁ ଯେଉଁମାନେ ଉତ୍ତମ ଶ୍ରେଣୀର ବ୍ୟକ୍ତି ଉତ୍ତମ ଶ୍ରେଣୀ ମନୁଷ୍ୟ ତାଙ୍କର ରକ୍ଷଣ କ'ଣ ଭଗବତ ଗୀତା ଭଗବାନ କହି ପଚାରିଛନ୍ତି ଅର୍ଜୁନ ପ୍ରଭୁ, ସେମାନେ ଆମେ କେମିତି ଜାଣିବା ସେମାନେ ଉନ୍ନତ ବୋଲି। ପିତୃପ୍ରଜ୍ଞ ସକା ଭାଷା ସମାଧି ତସ୍ୟ କେଶବ ଚିତ୍ରଦି କିମ୍ ପ୍ରଭାସିତ କିମ୍ ଆସିତ ବ୍ରଜିତ କିମ୍। ଆମେ ଯେଉଁମାନେ ଜାଣିବେ ପ୍ରକୃତି ତାଙ୍କର ଚାଲିଚଳନ କଥାବାର୍ତ୍ତା ଇତ୍ୟାଦିରୁ ଆମେ ଜାଣିପାରିବା ସେମାନେ ସାଧାରଣ ମନୁଷ୍ୟ ନୁହନ୍ତି, ସେମାନେ ହେଉଛନ୍ତି ମହାତ୍ମା। ତେବେ ଭଗବାନ କହୁଛନ୍ତି ମହାତ୍ମାମାନଙ୍କର ଗୋଟେ ମାନେ ସବୁଠୁ ଶ୍ରେଷ୍ଠ ଲକ୍ଷଣ ହେଉଛି କ'ଣ, ମହାତ୍ମା ମାନ ପାର୍ଥ ଦୈବିଂ ପ୍ରକୃତି ମାଧ୍ୟତା ଭଜନ୍ତି ଯେଉଁମାନେ ମହାତ୍ମା ନବମଧ୍ୟାୟରେ ଏଇଟା କହୁଛନ୍ତି ଭଗବତ ଗୀତାରେ ମହାତ୍ମା। ତୁ ଶବ୍ଦ କାହିଁକି କହିଲେ, ସମସ୍ତେ ସାଧାରଣତଃ ବଦ୍ଧ ଆତ୍ମା ବଦ୍ଧ ଜୀବ, ସେମାନେ ନିଜ ସ୍ତରରେ ଅଛନ୍ତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକି ମଧ୍ୟ ମନୁଷ୍ୟ ଜନ୍ମର ସାର୍ଥକତା ସେମାନେ ପ୍ରାପ୍ତ ହୋଇପାରିନାହାନ୍ତି। ତେଣୁ ସେମାନେ ମୋହିନୀ ସୀତା ପ୍ରକୃତି ମୋହିନୀ ସୀତା ଏ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ଏ ତିନି ଗୁଣ ଭିତରେ ସେମାନେ ବନ୍ଦୀ ହୋଇକି ରହିଛନ୍ତି, ସେମାନେ ବନ୍ଦୀ ଜୀବ ବଦ୍ଧ ଜୀବ ସେମାନେ। କିନ୍ତୁ ଭୌତିକ ଜଗତ ଥିଲେ ମଧ୍ୟ ସେମାନେ ବଦ୍ଧ ଜୀବ ନୁହନ୍ତି, ସେମାନେ ହେଉଛନ୍ତି ମହାତ୍ମା। ଓମାନେ ମହାତ୍ମା ସେଥିପାଇଁ ଦୁଃ ଶବ୍ଦ ବ୍ୟବହାର କରାଗଲା, ମହାତ୍ମା ମାନ ପାର୍ଥ ଦୈବିକ ପ୍ରକୃତି ଦୈବିକ ପ୍ରକୃତି ସେମାନେ ଥାଆନ୍ତି। ଦୈବିକ ପ୍ରକୃତି କହିଲେ ଏଇ ଯେଉଁ ତିନୋଟି ଗୁଣ ରହିଛି ଭୌତିକ ଜଗତରେ, ଏଇ ହେଉଛି ଭଗବାନଙ୍କ ନିଜତର ପ୍ରକୃତି। କିନ୍ତୁ ଭଗବାନଙ୍କ ଯେଉଁ ଉଚ୍ଚତର ପ୍ରକୃତି ରହିଛି, ଭଗବାନଙ୍କୁ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦ ଘନ ସେଭଳି ଭାବରେ ସେ ଉନ୍ନତ ପ୍ରକୃତି ରହିଛି, ଶୁଦ୍ଧ ସତ୍ୟସ୍ତରର କଥା, ଅନ୍ତରଙ୍ଗ ଶକ୍ତି ଭଗବାନଙ୍କର ଯୋଗମାୟା ଶକ୍ତି, ସେ ଯୋଗମାୟା ଶକ୍ତିର ଅଧୀନରେ ସେମାନେ ଥାନ୍ତି ମହାତ୍ମା। ଦେଖାଦେବେ ଆମ ଭଳି ମନୁଷ୍ୟ ଭଳି ଇହାଦଶ ହରେଟ ଦାସେ କର୍ମଣା ମନସା ଗିରା ନିଗ୍ରାସ ବ୍ୟବସ୍ଥା ଆସୁ ଜୀବନମୁକ୍ତ ସୁଷ୍ୟତେ। ଯେଉଁମାନେ ଭଗବାନ ଭକ୍ତ ତାଙ୍କର କର୍ମ ମନରେ ଏବଂ ବଚନରେ କାୟ ମନ ବାକ୍ୟରେ ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ନିଗ୍ରାସ ଅବସ୍ଥା ଆସୁ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ସେମାନେ ବଦ୍ଧ ଜୀବନ ହେଉଛନ୍ତି ମୁକ୍ତ ଜୀବନ, ଜୀବନମୁକ୍ତ ସୁଷ୍ୟତେ ସେମାନେ ମୁକ୍ତ ଜୀବନ ହେଉଛନ୍ତି ମହାତ୍ମା। ତେଣୁ ଭଗବାନ ଯେଉଁ ଆସନ୍ତି ଯେଉଁମାନେ ମହାତ୍ମା ସେମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଇଏ ହେଉଛି ଭଗବାନ ପ୍ରଥମ କାର୍ଯ୍ୟ ହେଉଛି ଏଇଟା, ସେଇଟା କହିଲେ ସେ ମର୍ଯ୍ୟାବତାର ସ୍ତୁୟ ପ୍ରଭୁ ଆପଣ ଯେଉଁ ମର୍ଯ୍ୟା ଲୋକରେ ଅବତାର ଗ୍ରହଣ କରନ୍ତି, କିଂ ପୁରୁଷ ବର୍ଷରେ ହନୁମାନ ଜୀ ଭଗବାନ ରାମଚନ୍ଦ୍ରଙ୍କର ଉପାସନା କରୁଛନ୍ତି। ଏ ଭୌତିକ ଜଗତ ଯେଉଁ ରହିଛି ଏଇଟାକୁ ସାତଟି ଦ୍ୱୀପ ରହିଛି, ତେଣୁ ସାତଟି ଦ୍ୱୀପରେ ଆମେ ଯେଉଁ ଭାରତବର୍ଷରେ ରହିଛେ ଏ ହେଉଛି ଜମ୍ବୁଦ୍ୱୀପ। ଜମ୍ବୁଦ୍ୱୀପରେ ନଅଟି ବର୍ଷ ରହିଛି, ତାଠୁ ଆମେ ଯେଉଁ ବର୍ଷରେ ରହିଛୁ ସେ ହେଉଛି ଭାରତବର୍ଷ, ନଅଟି ବର୍ଷ ରହିଛି। ତେଣୁ ତା ଦେହରୁ ଗୋଟିଏ ବର୍ଷ ହେଉଛି କିଂ ପୁରୁଷ ବର୍ଷ, ଭାରତବର୍ଷରେ ଆମେମାନେ ଅଛେ। ଭାରତବର୍ଷରେ ଆରାଧ୍ୟ ଦେବ ହେଉଛନ୍ତି ବଦ୍ରୀନାଥ, ନାରଦ ମୁନି ତାଙ୍କର ଆରାଧନା କରୁଛନ୍ତି। ସବୁଠୁ ଦକ୍ଷିଣରେ ରହିଛି ଭାରତବର୍ଷ। ତେଣୁ କିଂ ପୁରୁଷ ବର୍ଷ ଯେଉଁ ରହିଛି ସେଇଟା ଭାରତବର୍ଷର ଉତ୍ତରରେ ରହିଛି କିଂ ପୁରୁଷ ବର୍ଷ। କିଂ ପୁରୁଷ ବର୍ଷରେ ହନୁମାନଜୀ ଭଗବାନ ରାମଚନ୍ଦ୍ରଙ୍କର ଆରାଧନା କରୁଛନ୍ତି। ତେଣୁ ସେଇ ଆରାଧନାରେ ଏଇ ଶ୍ଳୋକଟି କୁହାଯାଇଛି, ନବମ ପଞ୍ଚମ ସ୍କନ୍ଧ ଉଣେଇଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ପନ୍ଦର ଶ୍ଳୋକରେ ଉଣେଇଶ ପାଞ୍ଚ କହୁଛନ୍ତି ସେଇଟା ମର୍ଯ୍ୟାବତାର ପ୍ରଭୁ ଆପଣ ଯେଉଁ ଅବତାର ଗ୍ରହଣ କରୁଛନ୍ତି ବୌଦ୍ଧ ଜଗତ ଆସୁଛନ୍ତି ମର୍ଯ୍ୟ ଜଗତ, ବୌଦ୍ଧ ଜଗତ ହେଉଛି ମର୍ଯ୍ୟ ଜଗତ କୁହାଯାଉଛି, କାରଣ ଏଠି ଯେଉଁମାନେ ଜନ୍ମ ହେଉଛନ୍ତି ସେମାନେ ମୃତ୍ୟୁବରଣ କରୁଛନ୍ତି, ଯାହା ତ ସେହି ଯୁଗ ମୃତ୍ୟୁ। ତେଣୁ କାହିଁକି ମର୍ଯ୍ୟ ଜଗତକୁ ଆସୁଛନ୍ତି? ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ୍ତ୍ର ପରନ୍ତପ ଅପ୍ରାପ୍ୟମାନ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ରତ୍ମାନି। ମୃତ୍ୟୁ ସଂସାରକୁ ଆସୁଛେ କାହିଁକି ନା ଆମେ ଭଗବାନଙ୍କ ଶରଣରେ ଗଲେ ନାହିଁ, ଅଶ୍ରଦ୍ଧାନା ପୁରୁଷା ଭଗବାନ କଥାରେ ଆମର ଶ୍ରଦ୍ଧା ଆସିଲା ନାହିଁ, ଆମର ବିଶ୍ୱାସ ଆସିଲା ନାହିଁ, ଧର୍ମଶାସ୍ତ୍ର ପରନ୍ତପ ତେଣୁ ଭଗବାନ ପ୍ରାପ୍ତ ନହେଇ ଆମେ ମର୍ତ୍ତ୍ୟ ଜଗତକୁ ଆସୁଛେ। କିନ୍ତୁ ଭଗବାନ ଯେଉଁ ଆସନ୍ତି ମର୍ତ୍ତ୍ୟାବତାର ଭଗବାନ ଅବତାର ଗ୍ରହଣ କରନ୍ତି ଜୀବ ଜଗତରୁ, ତାଙ୍କର ଧାମରୁ ଆସନ୍ତି, ଅଯୋଧ୍ୟା ଧାମ ରହିଛି ଭଗବାନଙ୍କର, ଜୀବ ଜଗତରେ ତାଙ୍କ ଧାମ ରହିଛି ଅଯୋଧ୍ୟା ଧାମ, ସେ ଧାମ ସହିତ ଭଗବାନ ଆସନ୍ତି, ସେ ଧାମ ସହିତ ଅଯୋଧ୍ୟା ଧାମ ସହିତ ଭଗବାନ ଆସନ୍ତି।
ତେଣୁ ଶିବଧାମ ସଙ୍ଗ ଅବତାର
ହଁ ସୁପାର୍ଶ୍ୱଦ ଶିବଧାମ ପ୍ରଭୁ ତୁମେ ଦିବେର ଜୀବ ପ୍ରତି କୃପା କରିବା ପାଇଁ ସ୍ୱପାର୍ଶ୍ୱଦ ଶିବଧାମ ସହ ଅବତରୀ ଦିବଧାମ ପ୍ରଚାରୀର ନାମ ସଂକୀର୍ତ୍ତନ ମୁଖ୍ୟ ପଥେ କୃଷ୍ଣ ଦିବଭାୟ କୃଷ୍ଣ ପ୍ରେମ ଧନ। ମହାପ୍ରଭୁ ମଧ୍ୟ ଯେତେବେଳେ ଆସିଥିଲେ ତାଙ୍କ ଧାମ ସହିତ ଆସିଥିଲେ, ଭଗବାନ କୃଷ୍ଣ ଯେଉଁ ଆସିଥିଲେ ତାଙ୍କ ଧାମ ବୃନ୍ଦାବନ ଧାମ ସହିତ ଆସିଥିଲେ, ମହାପ୍ରଭୁ ନବଦୀପ ଧାମ ସହିତ ଆସିଛନ୍ତି, ସେହିପରି ଭାବେ ଭଗବାନ ରାମଚନ୍ଦ୍ର ତାଙ୍କ ଅଯୋଧ୍ୟା ଧାମ ସହିତ ଆସିଛନ୍ତି। ରାଘବଚନ୍ଦ୍ର ଆରମ୍ଭରେ ଏକଥା ପରୀକ୍ଷିତ ମହାରାଜକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କହୁଛନ୍ତି ପରୀକ୍ଷିତ ତୁମର ସାତ ଦିନ ଆୟୁଷ ଅଛି, ରାଜା ଥିଲେ କଟ୍ଟୁଆଙ୍କ ରାଜା, ରାଜା ଥିଲେ କଟ୍ଟୁଆଙ୍କ କଥା ଆସିବ ଭଗବାନ ରାମଚନ୍ଦ୍ରଙ୍କର ଲୀଳାରେ, କଟ୍ଟୁଆଙ୍କ ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର। କଟ୍ଟୁଆଙ୍କ ରାଜା ଏତେ ପ୍ରସିଦ୍ଧ ରାଜା ଥିଲେ ଯିଏକି ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ସହିତ ଯୁଦ୍ଧରେ ସାହାଯ୍ୟ କରୁଥିଲେ ଦେବତାମାନଙ୍କୁ। ତେଣୁ ଇଏ ହେଉଛି ଆମର କହିଛି କଥା, ଏଇଟା ହେଉଛି ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଆପଣ ଯଦି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହିଛି କିଏ କେଉଁଥିରେ କ'ଣ ସବୁ ବେଷ୍ଟ ପ୍ରାଇଜ୍ ସବୁ ପାଇଛନ୍ତି ସେଇଟା ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହୁଛି। ତେଣୁ ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ହେଉଛି ଏଇଟା, କଟ୍ଟୁଆ ମହାରାଜ ଅଛନ୍ତି ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ କଟ୍ଟୁଆଙ୍କ ନାମ ରାଜସ୍ୱେ ଜ୍ଞାତ ଏତାମ ଆୟୁଷ। ତେଣୁ ଯେତେବେଳେ ଯୁଦ୍ଧରେ ଜୟଲାଭ କଲେ ଦେବତାମାନେ ପଚାରିଲେ କଟ୍ଟୁଆ ମହାରାଜ ଆପଣ ଆମଠାରୁ କିଛି ବର ଗ୍ରହଣ କରନ୍ତୁ, ତେଣୁ ଖଟୁଆ ମହାରାଜଙ୍କୁ ଜାଣିବା ପାଇଁ ଚାହିଁଲେ ଯେ ତାଙ୍କର ଆୟୁଷ କେତେ ଅଛି, ତେଣୁ ସେମାନେ କାହାର କେତେ ବର୍ଷ ବଞ୍ଚିବେ, କିଏ କେଉଁ ପରିବାରରେ ଜନ୍ମ ନେବେ, କିଏ କେତେ ବୁଦ୍ଧି ପ୍ରାପ୍ତ ହେବେ, କିଏ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ, ପୂର୍ବ କର୍ମ ଫଳ ଅନୁସାରେ ନିର୍ଦ୍ଧାରିତ ହୋଇପାରୁଛି, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ। ତେଣୁ ଦେବତାମାନେ ନିର୍ଦ୍ଧାରଣ କରୁଛନ୍ତି, ବିଧି ନିର୍ଦ୍ଧାରଣ କରୁଛନ୍ତି କିଏ କେତେ ବର୍ଷ ବଞ୍ଚିବେ। ସେ କହିଲେ ଆପଣଙ୍କର ଗୋଟିଏ ମୁହୂର୍ତ୍ତ ରହିଛି, 48 ମିନିଟ୍ସ ଅଛି। ସେ କହିଲେ 48 ମିନିଟ୍ସ କ'ଣ କରନି, ମୋତେ ଗୋଟେ ଉନ୍ନତ ମାନେ ମାନେ ଫାଷ୍ଟେଷ୍ଟ ଭେହିକିଲ୍ ଦିଅନ୍ତୁ, ଦ୍ରୁତଗାମୀ ଯାନ ଦିଅନ୍ତୁ। ତେଣୁ ସେ ଦ୍ରୁତଗାମୀ ଯାନରେ ଆସିଲେ, ସେ ଅଯୋଧ୍ୟା ଧାମକୁ ଆସିଲେ। ଅଯୋଧ୍ୟା ଧାମରେ ଆସି ଭଗବାନଙ୍କର ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହେଇଗଲେ। 48 ମିନିଟ୍ ଭିତରେ ସବୁ କଲ ହେଇଗଲା। ତେଣୁ ଏ ପର୍ଯ୍ୟନ୍ତ ରେକର୍ଡ଼ ବ୍ରେକ୍ ହେଇନାହିଁ। ସେଥିପାଇଁ ସୁଖଦେବ ଗୋସ୍ୱାମୀ ଏଇଟା ପରୀକ୍ଷିତ ମହାରାଜ
କହୁଛନ୍ତି।
ତବାପି ତାରି କରିବେ ସପ୍ତାହ ଜୀବିତା ଅଧି, ଏପଟେ 7 ଦିନ ଅଛି, ନଥିଙ୍ଗ ଟୁ ୱରି, ଚିନ୍ତା କରିବା ନାହିଁ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚି ଅଚ୍ୟୁତା ଅଭୟମ୍। 7 ଦିନ ଆୟୁଷ ଅଛି, ଭଗବାନ କଥା ଶ୍ରବଣ କର। ତେଣୁ ଏଇ ଯେଉଁ ଆସିଲେ ଅଯୋଧ୍ୟା ଧାମ, ଭଗବାନ ଯେତେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି, ଖଟୁଆଙ୍କର ବଂଶରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ଆସିଛନ୍ତି, ମଧ୍ୟା ଓ ତା ସ୍ତ୍ରୀ ଭଗବାନଙ୍କୁ ଆସନ୍ତି। କ'ଣ ପାଇଁ ଆସନ୍ତି ନା, ମଧ୍ୟ ଶିକ୍ଷଣ ପ୍ରଭୁ ଭଗବାନ ତାଙ୍କର ଯେଉଁ ଆଚରଣ କରନ୍ତି ସେ ମାଧ୍ୟମରେ ଶିକ୍ଷା ପ୍ରଦାନ କରନ୍ତି, ଆଚରଣ ମାଧ୍ୟମରେ, କଥାରେ ମଧ୍ୟ କଥା ମଧ୍ୟ ଶିକ୍ଷା କରିଦିଅନ୍ତି, ବିଭିନ୍ନ ପ୍ରକାର ଶିକ୍ଷା ଦେଇଛନ୍ତି, କିନ୍ତୁ ଆଚରଣ ମାଧ୍ୟମ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ସବୁଥିରେ ଆଦର୍ଶ ମର୍ଯ୍ୟାଦା ସ୍ଥାପନ କରିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ମଧ୍ୟ ଶିକ୍ଷଣ, ଲୋକମାନେ ଖାଲି କଥାରେ ଯଦି ଶିଖି ନ ଶିଖିବେ, କାର୍ଯ୍ୟ ଦ୍ୱାରା ଶିଖିପାରିବେ ସେତିକି। ତେଣୁ ଯେଉଁଭଳି ଭାବରେ ଆଚରଣ କରୁଛନ୍ତି, ସେ ଆଚରଣ ଦେଖି ଯଜ୍ଞ ଆଚରଣ ଶ୍ରେଷ୍ଠ ଦେବେ ପ୍ରମାଣ କରୁଛେ ବର୍ତ୍ତେ ଭଗବତ ଗୀତା ତୃତୀୟ ଅଧ୍ୟାୟ 21 ଶ୍ଳୋକରେ ଭଗବାନ କଥା ଅର୍ଜୁନ କହୁଛନ୍ତି। ଯଜ୍ଞତା ଆଚରଣ ଜନକ ମହାରାଜ, କ'ଣ ତାଙ୍କ ନା, ଜନକ ନା
ଜନକ ରାଜା,
ଜନକ ରାଜା ବିଷୟରେ କହିବା ସମୟରେ ଏଇ କଥା କହୁଛନ୍ତି। ତେଣୁ ସେମାନେ ସବୁ ଆଦର୍ଶ ସ୍ଥାପନ କରିଛନ୍ତି, ମତ୍ୟ ଶିକ୍ଷଣ ଆମେ ଏହି ଶିକ୍ଷାଟା ପ୍ରାପ୍ତ ହେବା ଭଗବାନଙ୍କଠାରୁ, ମତ୍ୟ ଶିକ୍ଷଣ ବାବୁ ରକ୍ଷ ଅଧ୍ୟାୟ ନ କେବଳ ଗୁରୁ ଭଗବାନଙ୍କୁ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ପ୍ରାଣୀ ଭଗତି ଭାରତ, ଧର୍ମର ସବୁବେଳେ ପ୍ରାଣୀ ରହୁଛି, ଉଦ୍ୟ ଜଗତ ଏଭଳି ସୃଷ୍ଟି ହୋଇଛି। ତେଣୁ ଭଗବାନ ଆସନ୍ତି, ସବୁ ଯୁଗରେ ଆସନ୍ତି, ସତ୍ୟ ଯୁଗରେ ଆସିଥିଲେ, ତୃତୀୟ ଯୁଗରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ଦ୍ୱାପର ଯୁଗରେ ଭଗବାନ କୃଷ୍ଣଚନ୍ଦ୍ର ଆସିଛନ୍ତି, କଳିଯୁଗରେ ମଧ୍ୟ ଭଗବାନ ମହାପ୍ରଭୁ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ
ଶିକ୍ଷାର୍ଥ ଏକ ପୁରାଣ ପୁରୁଷ,
ବୈରାଗ୍ୟ ବିଦ୍ୟା ଜଗତ ଯୋଗ ଶିକ୍ଷାର୍ଥ ପୁରୁଷ ପୁରାଣ, ଶରୀରଧାରୀ ତାଙ୍କର ପ୍ରାର୍ଥନାରେ କହିଛନ୍ତି ମହାପ୍ରଭୁଙ୍କୁ, ଜାଣିପାରୁନଥିଲେ ଭଗବାନ ବୋଲି, ସେ ଭାବୁଥିଲେ ମୋ ଜଣେ ମହାପୁରୁଷ, ସବୁ ଶାସ୍ତ୍ର ଜ୍ଞାନ ରହିଛି, ବୃହସ୍ପତିଙ୍କର ଅବତାର ସାର୍ବମ ଭଟ୍ଟାଚାର୍ଯ୍ୟ, କିନ୍ତୁ ଭଗବାନଙ୍କ କୃପା ନ ହେବା ପର୍ଯ୍ୟନ୍ତ ଜଣେ ନିଜ ଜ୍ଞାନ ବଳରେ ଭଗବାନଙ୍କୁ ଜାଣିପାରିବେ ନାହିଁ। ତେଣୁ ଭଗବାନ ତାଙ୍କୁ ଯେତେବେଳେ କୃପା କଲେ ସେତେବେଳେ ସେ ତା ଜାଣିଲେ ହେଉଛନ୍ତି ଭଗବାନ, ବୈରାଗ୍ୟ ବିଦ୍ୟା ଶିକ୍ଷା ଦେବା ପାଇଁ ଆସିଛନ୍ତି, ଶୈଶର୍ଯ୍ୟପୂର୍ଣ୍ଣ ଭଗବାନଙ୍କର। ଏ ଯେଉଁ ଭଗବାନ ରାମଚନ୍ଦ୍ର ଆସିଥିଲେ ସେ ମର୍ଯ୍ୟାଦା ସ୍ଥାପନ କରିଥିଲେ, କିନ୍ତୁ କେଉଁ ଅବତାରରେ ଭଗବାନର କି କି ଲୀଳା ସବୁ ରହିଛି, ମହାପ୍ରଭୁ ଯେତେବେଳେ ଆସିଲେ ଚୈତନ୍ୟ ମହାପ୍ରଭୁ ସେ ବୈରାଗ୍ୟ ବିଦ୍ୟା ପ୍ରଦାନ କରିଛନ୍ତି, ଯେଉଁ ଶୈଶର୍ଯ୍ୟ ରହିଛି ଐଶ୍ୱର୍ଯ୍ୟ ସମଗ୍ରଶ୍ଚ ଜ୍ଞାନ ବୈରାଗ୍ୟ, ବୈରାଗ୍ୟ ମଧ୍ୟ ତାଙ୍କର ଗୋଟେ ଐଶ୍ୱର୍ଯ୍ୟ, ସବୁକିଛି ସେ ତ୍ୟାଗ କରିପାରନ୍ତି ଏ ବୈରାଗ୍ୟ। ରାମଚନ୍ଦ୍ର ମଧ୍ୟ ଭଗବାନ ରାମଚନ୍ଦ୍ର ମଧ୍ୟ ସବୁକିଛି ତ୍ୟାଗ କରିଛନ୍ତି, ଗର୍ଭାଟ ତ୍ୟକ୍ତ ରାଜ୍ୟ ନବମ ଶ୍ଳୋକରେ ଦଶମ ଅଧ୍ୟାୟରେ ସବୁଠି ଅଛନ୍ତି, ଗୋଟିଏ ଶ୍ଳୋକରେ ଭଗବାନଙ୍କର ଚୈତନ୍ୟ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ହଜାର ହଜାର ଶ୍ଳୋକ ରହିଛନ୍ତି, କୋଟି କୋଟି ଗ୍ରନ୍ଥ ରହିଛି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ, ସୁଦର୍ଶନ କହୁଛନ୍ତି। ଏହି ଗୋଟିଏ ଶ୍ଳୋକରେ ଭଗବାନଙ୍କ ସବୁ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ବିରାଟ ଗର୍ଭାଟ ତ୍ୟକ୍ତ ରାଜ୍ୟ ଏସବୁ ରହିଛି, ଆମର କମ୍ ସମୟ ରହିଛି ଆମେ ଆଜି କହିବା ନାହିଁ। ଆମେ ଭାବୁଛୁ ଆସନ୍ତାକାଲିଠାରୁ ଆମର ମନ୍ଦିରରେ ଏଇ ରାମଙ୍କ କଥା ଚାଲିବ, ଗୋଟେ ସପ୍ତାହ ଧରି ରାମଙ୍କ କଥା ଚାଲିବ, କାହିଁକି ନା ଆମର ମହାରାଜ ଆସିବେ, ସେ ଚେତନ ଚେତନାନ୍ତ ପାଇବେ, ତେଣୁ ଭଗବାନ ରାମଚନ୍ଦ୍ର କଥା ଆଉ କୁହାଯାଇପାରିବ ନାହିଁ, ସେହିଦିନ କୁହାଯିବ 14 ତାରିଖରେ। ତେଣୁ ଆମେ କାଲିଠୁ ରାମଚନ୍ଦ୍ର ବିଷୟରେ କଥା କହିବା, ଆପଣମାନେ ଚାହିଁଲେ ଯୋଗ ଦେଇପାରିବେ ଆମ ମନ୍ଦିରରେ। ତେଣୁ ଏ ଯେଉଁ ରହିଛି ଭଗବାନଙ୍କର ଏହା ତକ୍ତ ରାଜ୍ୟ ତ୍ୟାଗ କରିଦେଲେ ବୈରାଗ୍ୟ ଦେଖାଉଛନ୍ତି ଭଗବାନ, ସବୁ ଷଡ ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର। ରାତି ପାଇଲେ ଅଯୋଧ୍ୟାର ରାଜା ହୋଇଥାନ୍ତେ, ବର୍ତ୍ତମାନ ଆପଣ ଇଲେକ୍ସନ୍ ଆସୁଛି, ଇଲେକ୍ସନ୍ ପାଇଁ କେମିତି ଚାଲିଛି ଫାଇଟିଂ, କେତେ ଝଗଡ଼ା ହେଇକି କେତେ ଜଣ ମୃତ୍ୟୁବରଣ କରୁଛନ୍ତି, କେତେ କ'ଣ ହେଇଯାଉଛି, କିନ୍ତୁ ଭଗବାନ ତାକୁ ହେଇଯାଇଥିଲା, ସବୁ ଠିକ୍ଠାକ୍ ହେଇଯାଇଥିଲା, ରାତି ପାଇଲେ ରାଜା ହେବେ, କିନ୍ତୁ ଆସିଲା ପରିସ୍ଥିତି ଆସିଲା, ସବୁ ତ୍ୟାଗ କରିଦେଲେ, ହେଉଛି ଭଗବାନ ବୈରାଗ୍ୟ। ଏବଂ ବୈରାଗ୍ୟ ବିଦ୍ୟାଟା ବିଶେଷ ଭାବରେ ମହାପୁରୁଷ ଶିକ୍ଷା ଦେଇଛନ୍ତି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ହେଉଛି ଭଗବାନଙ୍କର, ଜଣେ ଭକ୍ତି କଲେ ଏଇ ବୈରାଗ୍ୟ ପ୍ରାପ୍ତ ହେବ। ବୈରାଗ୍ୟ ପ୍ରାପ୍ତ ହେବା ଏତେ ସହଜ ଜିନିଷ, ବୈରାଗ୍ୟ ଆଚରଣ କରିବା ଏତେ ସହଜ ଜିନିଷ ନୁହଁ। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ସମୟରେ ହିପି ମୁଭମେଣ୍ଟ ଚାଲିଥିଲା, ଲୋକମାନେ ଭିଏତନାମ ସହିତ ଯୁଦ୍ଧ କରି ଯେତେବେଳେ ଆମେରିକା ସରକାର ହାରିଯାଉଥିଲେ, ତେଣୁ ତାଙ୍କର ନିୟମ ଅନୁସାରେ ସମସ୍ତଙ୍କୁ ସୈନ୍ୟବାହିନୀରେ ଯୋଗ ଦେବାକୁ ପଡ଼ୁଥିଲା। ଆମର ପ୍ରଭୁ ସୈନ୍ୟବାହିନୀରେ ଯୋଗ ଦେଇ ଆସିଛନ୍ତି, କିନ୍ତୁ ସମସ୍ତଙ୍କର ସେ ସ୍ପିରିଟ୍ ନାହିଁ, ଯେଉଁମାନଙ୍କର କ୍ଷତ୍ରିୟ ସ୍ୱଭାବ ନଥିବ ସେମାନେ ଯୁଦ୍ଧ ପାଇଁ ତାଙ୍କ ଭୟ ଆସିବ। ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନ, ଯୁଦ୍ଧ ହେଲେ ତାଙ୍କ ଆନନ୍ଦ, ଯଦି ଇଚ୍ଛା କୁହାଯାଇଛି କ୍ଷତ୍ରିୟ ପାର୍ଥ କ୍ଷତ୍ରିୟ ଯଦି ସୁଖୀ ହେଲା କ୍ଷତ୍ରିୟ ପାର୍ଥ ଯଦିଚ୍ଛା ଚୋପପତ୍ତମ ସ୍ୱର୍ଗଦ୍ୱାରମ ଉପାବତମ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତି ଯୁଦ୍ଧ ବିଦ୍ଧିଷମ। ଯଦି ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦିଆଗଲା, ନିମନ୍ତ୍ରଣ ଦିଆଗଲା, ତାହେଲେ ସେମାନେ ବହୁତ ଆନନ୍ଦିତ ହେଇଯାଆନ୍ତି, ସୁଖୀ ହେଲ ସେମାନେ ସୁଖୀ ହେଇଯାଆନ୍ତି। ଏ କ୍ଷତ୍ରିୟ ସ୍ପିରିଟ୍ ରହିଛି, ସ୍ୱଭାବ ରହିଛି, କିନ୍ତୁ ଯାହାର ସେ ସ୍ୱଭାବ ନାହିଁ ସେମାନେ ସେ ଯୁଦ୍ଧ କରିପାରିବେ ନାହିଁ। ସେଥିପାଇଁ ଆମେରିକାରେ ହିପି ମୁଭମେଣ୍ଟ ଆରମ୍ଭ ହୋଇଯାଇଥିଲା, ସମସ୍ତେ ନିଶାସକ୍ତ ହୋଇଯାଇଥିଲେ ଏବଂ ଆମେରିକା ସରକାରଙ୍କର ଚିନ୍ତା ପଡ଼ିଯାଇଥିଲା କେମିତି ତାଙ୍କୁ ଭଲ କରିବେ, ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ଭଲ କରିପାରୁନଥିଲେ, କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କର ଧାରାରେ ଯୋଗ ଦେଲେ ବହୁତ ସହଜରେ ସେ ସବୁ ତ୍ୟାଗ କରିଦେଲେ, ନିଶାଦ୍ରବ୍ୟକୁ ସବୁ ତ୍ୟାଗ କରିଦେଲେ। ଆମେ ସବୁ ଯେଉଁମାନେ ଇସ୍କନରେ ଯୋଗ ଦେଇଛନ୍ତି ଆମେ ମଧ୍ୟ ସେଇଭଳି ଭାବରେ ଆମେ ସବୁ ନିଶାସକ୍ତ ଥିଲା, ଆମେ ବିଭିନ୍ନ ପ୍ରକାର ଅଧର୍ମ ଆଚରଣ କରୁଥିଲୁ, କିନ୍ତୁ ଏଥିରେ ଯେତେବେଳେ ଯୋଗ ଦେଲୁ ଆମେ ସେସବୁ ତ୍ୟାଗ କରିପାରିଲୁ, କାହିଁକି ନା ଗୋଟେ ଉନ୍ନତ ସ୍ୱାଦ ରହିଛି ଏଥିରେ, ପରମ ଦୁଷ୍ଟ ନିବର୍ତ୍ତନ୍ତେ ଦଶବର୍ଜନ ଦଶକୀୟ ପରମ ଦୁଷ୍ଟ ନିବର୍ତ୍ତନ୍ତେ, ଗୋଟେ ଉନ୍ନତର ସ୍ୱାଦ ପ୍ରାପ୍ତ ହେଲେ ଏ ନୂନ୍ୟତର ସ୍ୱାଦକୁ ଜଣେ ତ୍ୟାଗ କରିପାରିବ, ନହେଲେ ତ୍ୟାଗ କରିପାରିବ ନାହିଁ, ଏ ଆସକ୍ତି ଜଣେ ରହିଛି ତ୍ୟାଗ କରିପାରିବ ନାହିଁ, ବୈରାଗ୍ୟ କରିପାରିବ ନାହିଁ। କେବଳ ଯଦି ଭଗବାନ ଭକ୍ତି କରିବା, ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟମ ଜ୍ଞାନ ଆୟୁଯୁଗମ, ଭଗବାନ ଯଦି ଆମେ ଭକ୍ତି କରିବା ତାର ଜ୍ଞାନ ଏବଂ ବୈରାଗ୍ୟ ଏ ଦୁଇ ଜଣ ସ୍ୱତଃ ଆସି ପହଞ୍ଚିଦେବେ। ଭକ୍ତି ଦେବୀଙ୍କର ପୁତ୍ର ହେଉଛନ୍ତି ଏ ଦୁଇ ଜଣ, ଜ୍ଞାନ ଏବଂ ବୈରାଗ୍ୟ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ ଏଇ କଥା କହୁଛନ୍ତି ହନୁମାନଜୀ ଭଗବାନ ପ୍ରାର୍ଥନାରେ, ପ୍ରଭୁ ଆପଣ ଯେଉଁ ଆସନ୍ତି ଆପଣ କେବଳ ରକ୍ଷ ବଧାୟ ନ କେବଳ ବିଭୁ, ଆପଣ ସବୁ ବିଭୁ ଅନଲିମିଟେଡ୍ ଶକ୍ତି ଆପଣଙ୍କର, ଆପଣ ଯାହା ଚାହିଁବେ ତାହା କରିପାରିବେ। ରକ୍ଷାକୁ ରାକ୍ଷସମାନେ ବଧ କରୁଥିଲେ ସେତେବେଳେ ରାମ ଭଗବାନ ରାମଚନ୍ଦ୍ର ଆସି ରାବଣଙ୍କୁ ହତ୍ୟା କଲେ, ଅନ୍ୟ ବହୁତ ରାକ୍ଷସମାନଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ ଯେତେବେଳେ ସେତେବେଳେ ତାଙ୍କର ଭିତରେ ଯେଉଁ ରାକ୍ଷସ ସ୍ୱଭାବ ରହିଥିଲା ସେଟା ବଦଳେଇ ଦେଲେ, ଦିବୁ ସିଏ ସବୁକିଛି କରିପାରିବେ। କିନ୍ତୁ ଭଗବାନ ଯେଉଁ ରାକ୍ଷସମାନଙ୍କୁ ହତ୍ୟା କରନ୍ତି ତାଙ୍କ ପାଇଁ ମଙ୍ଗଳ କରନ୍ତି, ତାହେଲେ ଗତିଦାୟକ ସିଏ ତାଙ୍କୁ ଭଗବଧାମ ପଠାଇ ଦିଅନ୍ତି। ଯେଉଁ ଯୋଗୀମାନେ ବହୁତ ଜନ୍ମ ଧରି ତପସ୍ୟା କରି ଯାହା ପ୍ରାପ୍ତ ହୋଇପାରନ୍ତି ନାହିଁ, ଭଗବାନ ତାଙ୍କ ହତ୍ୟା ମାଧ୍ୟମରେ ତାଙ୍କୁ କଲ୍ୟାଣ କରନ୍ତି। ଅହୋ କିଜମ ସ୍ଥାନ କାଡ଼ ପୂଜନ ଜିଘାଶୟା ପାୟ ଅପି ଅସାଧି ଲେଭେ ଗତିମ ଧାତ୍ର ଚିତାନ୍ ତତୋନ୍ୟମ ଗଙ୍ଗା ଦୟାଳମ ଶରଣ ଭଜେମ ବୁଦ୍ଧ ବୈଠକ ଜାଣିଛନ୍ତି। ତେଣୁ ସେ ଭଗବାନଙ୍କ ଏହି ଶ୍ଳୋକରେ ଶୁଣି ସୁଖଦେବ ଗୋସ୍ୱାମୀ ଯେ ଧ୍ୟାନ କରୁଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ନିଜକୁ ଧିକାର କଲେ, ମୁଁ ଏତେ ସମୟ ବେକାର ନଷ୍ଟ କରିଦେଲି, ଏତେ ସୁନ୍ଦର ଭଗବାନ ରହିଛନ୍ତି, ତାଙ୍କର ଏତେ ମହାନତା ରହିଛି, ଏତେ ରୂପ ରହିଛି, ଏତେ ଲୀଳା ରହିଛି, ମୁଁ ଏ ବ୍ରହ୍ମ କାହିଁକି ଚିନ୍ତନ କରି ମୋତେ ସମୟକୁ ବର୍ବାଦ କରିଦେଲି। ଏବେ ଧିକାର କରି ଆସି ଭାଗବତଙ୍କୁ ଶ୍ରବଣ କଲେ, ଭାଗବତଙ୍କୁ ଶିକ୍ଷା କଲେ। ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, তৃতীয় স্কন্ধ দ্বিতীয় অধ্যায় 23 শ্লোক
থার্ড চ্যাপ্টার সেকেন্ড চ্যাপ্টার 22
ও অতিজন স্তনকার কুটুম্ব এটা উদ্ধব কৌশল বিদ্রুঙ্কু ভগবানঙ্কর চিন্তা কৃপাকে যদি চিন্তা করিবা নাই আশ্চর্য হয়েযিব ও বকি পুতনা ভগবান ছদিন হয়েছিল পুতনা আসছিল ছ বর্ষর বিশিষ্ট মাত্র স্ত্রী জনক বকি রাকেশজী ছ বর্ষ ছদিন ছোট পিলাকে হত্যা করিবে আসছিল তেম অহো বকিজন স্তনকার স্তনের কাড়ত্র বিষয় পড়িতে আসছিল দীঘাশ ভগবান কোণী ভাল উদ্দেশ্যে আসি নথিল হত্যা করিবে আসছিল অতি অসাধ্বী এত অসাধ্য ব্যক্তি ছিল কিন্তু ভগবান তার স্তন্যপান কলে তার প্রাণকে যেহেতু নিয়ে গেলে লেভে গতি ধাতৃতা তাঁর মা দশদাকে যে স্থান দিয়েছেন আগুনাচার্য কেছেন তাঁর দুজন ধাত্রী লে কিড়িম্বা এবং অম্বিকা এই অম্বিকা হচ্ছেন মহাপ্রভুঙ্ লীলার সে শ্রীনিবাস পণ্ডিত তাঁর পত্নী বোধে অম্বিকা নাকি যা মনে করছি লীলার যাই হোক সবু আসছেন মহাপ্রভু লীলার তেমন এই যে দুইজন লে সে সেই যে গতিপ্রাপ্ত হয়ে বকি সেই গতিপ্রাপ্ত হলে লেভে গতি ধাতু চিতা চতুর্ণ কম বা দয়াড়ু আগে দয়াড়ু ব্যক্তি অনেক যাঙ্ক স্মরণে আমি যা ভগবান যে রাক্ষস মানুষ হত্যা করছেন তাঁকাই কল্যাণ করছেন তাঁকর মঙ্গল প্রদান করছেন মঙ্গল শ্রী ভগবান মঙ্গলম ভগবান বিষ্ণু মঙ্গলম গর্ভধ্বজ মঙ্গলম কুণ্ডলিকাক্ষ মঙ্গলম পুরুষ সবু ভিতরে সে মঙ্গলময় সে কেবল অমঙ্গল করতে না তেমন সে কৌশল মর্যাবতার তুয় মর্য শিক্ষণ প্রভু রক্ষ বধায় ন কেবল বিভু ভগবান চাহিলে তাঁর সংকল্প মাত্রে সবু রাক্ষস শূন্য হয়ে যাব ভগবান বিভু সেখানে কুহগলা বিভু আপনার অনন্ত শক্তি রয়েছে আপনার যা চাইলে তা করে কিন্তু যে আসুন বিশেষ ভাবে এই যে সাধু মানুষ এবং ভক্ত মানুষ আনন্দ প্রদান করতে মর্য শিক্ষণ ভগবান মর্য বহুত কার্য করতে ভগবান লীলার শিক্ষা মধ্যে প্রদান করতে বিশেষ ভাবে সাধু মানুষ আনন্দ পরিত্রাণায় সাধু না ভক্ত মানে ভগবান লীলা এই গোটে কথা কিন্তু আমার অল্প সময় কথা সারি ডেলি হয়েছে তেমন আকবর লে আকবর কোথায় এ তোমার যে হিন্দু ধর্ম এটা আমি বুঝিপারি ভগবান কী তোমার আসবে বহুত জগত কী আসবে সে কী জগত রোচান সে কী আসবে বীরবল কে কে তেমন বীরবল তো শাস্ত্রে অনেক বিশ্বাস করে পারি ভগবান কী আসবে পৃথিবী তেমন ঠিক আছে বীরবল কম কলে বহু চালাক সে বীরবল বীরবল কথা আপনার শুনেছিলেন সব তেমন গোটে থর তাঁকর গোটে নৌকা বিবাহ বিহার হোলা তো নৌকা বিহারে বীরবল ব্যবস্থা করছিল তাঁকর গোটে ছোট পিলা লা ছোট পুয় সেইভাবে ভাবে গোটে মূর্তি তৈরি করলে তেমন যেটা নৌকায় যাওলে আকবর দেখি সে পিলাটাকে ফিঙ্গিদেলে পানি ফিঙ্গিদেলে নদীরে তেমন আকবর সাংে সাংে ডেইপুরে যা নদী ভিতরক দেখলে এটা গোটে মূর্তিটে মো পুয় নুহ পুয় ভাড়া দেখা যাচ্ছে একাবেলে আমার প্রভুপাত দেখবে যে কে জীবন্ত ব্যক্তি প্রভুপাত কি কে এই মূর্তি বলি বিগ্রহ বলি তেমন তার বীরবল উপরে বহু ক্রোধ প্রকাশ কলে মো সাথে খেলুছ যাহা আপনার যে প্রশ্ন পচারিলেন তার উত্তরটা আমি দেলি আপনার যে সৈন্য সামন্ত অনেক আপনার কী অর্ডর দেলেনি সে উদ্ধার করতে আপনার নিজে নিয়ে পড়লে কিন্তু ভগবান সমস্ত সুহু সে সমস্ত মঙ্গলাকাঙ্ক্ষী বন্ধু সুহু সে তেমন সে সহিপার না সে আসছেন পৃথিবী পৃষ্ঠকে আসছেন মর্যাবতার কি মর্য শিক্ষা মর্য শিক্ষা প্রদান করছেন ভগবান শিক্ষা নবম স্কন্ধে বর্ণনা করা যাই আমি পুঁজি কতবে সুবিধা হলে সেটা কহা মর্য শিক্ষণ প্রভু রক্ষ বধায় ন কেবল বিভু রক্ষ বধায় রাক্ষস বদ্ধ করাটা ভগবান বিভু তাঁকর শক্তি প্রয়োগে রাক্ষস মান বদ্ধ করে সংকল্প মাত্রায় রাক্ষস মান বদ্ধ করে নিক্ষেত্র মানে রাক্ষস শূন্য করে পৃথিবী কু ভগবান সংকল্প দ্বারা বিভু সে সবকিছু করে কিন্তু আপনার শিক্ষা প্রদান করতে মর্যাবতার শিক্ষণ প্রভু আপনার যে শিক্ষা প্রদান করতে ସାଧୁମାନେ ସେଇଟାକୁ ଚିନ୍ତା କରନ୍ତି ଆନନ୍ଦରେ ସେଇଟାକୁ ମନେ କ'ଣ ମଚିତ ମଦତ ପ୍ରାଣ ପରସ୍ପରମ ତଥା ତସ୍ମା ନିତ୍ୟମ ତୁଷ୍ଟମ ନିଜ ରହନ୍ତି ତ ଭଗବାନଙ୍କର ଭକ୍ତମାନେ ଏଇ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରି ସେମାନେ ଆନନ୍ଦିତ ହୁଅନ୍ତି। ଗୋଟେ ଶ୍ଳୋକ ଅଛନ୍ତି ରୋବର୍ଟ ମହାରାଜ କହନ୍ତି ଯେମିତି କ୍ରିକେଟର୍ସ ମାନେ ସେମାନେ ଏବେ କ୍ରିକେଟ ପ୍ରେମୀ ସେମାନେ କ'ଣ କେତେ ସ୍କୋର ହେଲା ସବୁବେଳେ ଚାଲିଥିବ ତାଙ୍କର ଇଣ୍ଡିଆ ପାକିସ୍ତାନ ଖେଳ ହେଉଛି କେତେ ସ୍କୋର ହେଲା ସେ କଥା କହୁଛନ୍ତି। ସେଇଭଳି ଭାବରେ ଜଣେ ଭଗବାନ ଭକ୍ତ ତାଙ୍କର ସବୁବେଳେ ସେଇ ଚିନ୍ତା କେମିତି ଭଗବାନଙ୍କ ବିଷୟରେ ଚିନ୍ତା ଚାଲିଥିବ। ଦ ଇଟ୍ ଫର୍ କୃଷ୍ଣ ଲିଭ୍ ଫର୍ କୃଷ୍ଣ ଆକ୍ଟ ଫର୍ କୃଷ୍ଣ ଗୋଟେ ରହିଛି ଶ୍ଳୋକରେ ଗୋଟେ ରହିଛି ଗୃହେଷୁ ଆବିଷ୍କା ଭଗବାନ ଯେତେବେଳେ ଆବିର୍ଭାବ ହେଇଛନ୍ତି ପ୍ରଚେତାମାନଙ୍କ ପାଖରେ ସେହି ସମୟରେ ଭଗବାନ ଏସବୁ କହିଛନ୍ତି ଯେଉଁମାନେ ଭଗବାନ ଭକ୍ତ ଗୃହେଷୁ ଆବିଷ୍କା ତାପି ଆପଣମାନେ ସବୁ ଗୃହସ୍ଥ ଏ ଶ୍ଳୋକଟି ଭଗବାନ ଆପଣମାନଙ୍କ ପାଇଁ କହିଛନ୍ତି ଚତୁର୍ଥ ସ୍କନ୍ଦ 30 ଅଧ୍ୟାୟ କଥା କହିଛନ୍ତି ପ୍ରଚେତାମାନଙ୍କୁ 10 ଜଣ ପ୍ରଚେତା ମାନେ ବିଖ୍ୟାତ ପ୍ରଚେତା ସବୁ ରହିଛନ୍ତି 10 ଜଣ ପୁତ୍ର ପ୍ରାଚୀନ ବାରିଙ୍କ ପୁତ୍ର ଆମେ ଗୋଟେ କହିଥିଲୁ ତାଙ୍କ କଥା କ'ଣ ସେ ଯେଉଁ କହିଥିଲେ କ'ଣ ତୁଳିଆ ଲବେନା ଆମେ ନ ସ୍ୱର୍ଗ ନ ପୁନର୍ଭବ ଗୋଟିଏ ଲଭ ସହିତ କହୁଥିଲେ 111 କେତେ କହୁଥିଲେ 116 ତେଣୁ ସେ ସେତିକି ସମୟ ଗୋଟେ ମାନେ କ'ଣ ସତ୍ସଙ୍ଗ ସହିତ ସ୍ୱର୍ଗ କି ବୈକୁଣ୍ଠ ଲୋକ ମଧ୍ୟ ସମାନ ହେଇପାରିବ ନାହିଁ ସେ ପ୍ରଚେତାମାନଙ୍କୁ ଭଗବାନ ଏଇଟା କହିଛନ୍ତି। ବିଶେଷ ଭାବରେ ଗୃହସ୍ଥମାନଙ୍କ ପାଇଁ ଏଇଟା ଜାଣିବା କଥା ଗୃହେଷୁ ଆବିଷ୍କାମ ଚାହାବି ଆମେ ସବୁ ଗୃହସ୍ଥ ରହିଛେ ଗୃହରେ ରହିଛେ ହେଲେ ମଧ୍ୟ ଗୃହେଷୁ ଆବିଷ୍କାମ ଚାହାବି କୁଶଳ କର୍ମଣା ଯେଉଁମାନେ କୁଶଳୀ ବ୍ୟକ୍ତି କୁଶଳୀ ଗୃହସ୍ଥ ଯେଉଁମାନେ ପ୍ରକୃତରେ ବହୁତ ବୁଦ୍ଧିମାନ ଗୃହସ୍ଥ ସେମାନେ କ'ଣ କରନ୍ତି ନା ମଦ୍ବାର୍ତ୍ତା ଜାତ ଜାମାନ ଭଗବାନଙ୍କ କଥାରେ ଯେମିତି ଆମେ ବର୍ତ୍ତମାନ ଭଗବାନ କଥାରେ ବିତଉଛେ ମଦ୍ବାର୍ତ୍ତା ଜାତ ଜାମାନ ନ ବନ୍ଧାଏ ଗୃହମତା ସେମାନେ ଏବେ ଗୃହରେ ବନ୍ଧବସ୍ଥା ନଥାନ୍ତି ବନ୍ଧବସ୍ଥା ନଥାନ୍ତି ସେମାନେ ମୁକ୍ତ ହେଇଯାଆନ୍ତି। ତେଣୁ ଏହି ଶ୍ଳୋକ ଭାଷାରେ ପ୍ରଭୁପାଦ ମହାରାଜ କହିଛନ୍ତି ଦ ଡିଭୋଟିଜ୍ ଥିଙ୍କ୍ ଅଫ୍ କୃଷ୍ଣ ଆକ୍ଟ ଫର୍ କୃଷ୍ଣ ଇଟ୍ ଫର୍ କୃଷ୍ଣ ସ୍ଲିପ୍ ଫର୍ କୃଷ୍ଣ ଆଣ୍ଡ ୱାର୍କ ଫର୍ କୃଷ୍ଣ ତାଙ୍କର ସବୁ କାର୍ଯ୍ୟ ଭଗବାନଙ୍କ ସମ୍ବନ୍ଧୀୟ
4:20
ତେଣୁ ଏ ଯେଉଁ ହନୁମାନ ସେ କଥା କହୁଛନ୍ତି ମର୍ଯ୍ୟା ଓ ତାର ସ୍ତ୍ରୀୟ ମର୍ଯ୍ୟା ଶିକ୍ଷଣ କରୁ ରକ୍ଷ ବଧାୟ ନ କେବଳ ବିଭୁ ପୁତର ଯଥା ସାତ୍ ରମତ ସ୍ୱାତ୍ମନ ଭଗବାନଙ୍କ ଯେଉଁ ଶିକ୍ଷା ଦେଲେ କ'ଣ ସେଇଟା ଆମେ ପରେ କହିବା ନବମ ସ୍କନ୍ଧ ସେ କଥାଟି ରହିଛି ପୁତର ଯଥା ନହେଲେ କାହିଁକି ଭଗବାନ କାହିଁକି ସାତ୍ ରମତ ସ୍ୱାତ୍ମନ ଭଗବାନ ହେଉଛନ୍ତି ଆତ୍ମାରାମ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଆମେ ସମସ୍ତେ ଆତ୍ମାରାମ ହେବା କଥା ଆମେ କିନ୍ତୁ ଇନ୍ଦ୍ରିୟାରାମ ହେଇଯାଉଛେ ଭଗବତ ଗୀତାରେ ଭଗବାନ କହିଛନ୍ତି ଭୋଗଂ ପାଠ ସହ ଜୀବତି ଏବଂ ପ୍ରବର୍ତ୍ତିତାଂ ଚକ୍ରମ ନାନୁବର୍ତ୍ତୀୟ ଦ୍ୱିଜ ଅଦାୟୁ ଇନ୍ଦ୍ରିୟାରାମ ଭୋଗଂ ପାଠ ସହ ଜୀବତି ଭଗବାନଙ୍କ ନିୟମକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନେ ଇନ୍ଦ୍ରିୟାରାମ ଇନ୍ଦ୍ରିୟରେ ସେମାନେ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି ତେଣୁ ତାଙ୍କ ଜୀବନ ବୃଥା ହେଇଯାଉଛି। କିନ୍ତୁ ଆମର ଆମେ ପ୍ରକୃତରେ କ'ଣ ହେବା କଥା ଆତ୍ମାରାମ ହେବା କଥା କିନ୍ତୁ ଆମେ ଇନ୍ଦ୍ରିୟାରାମରେ ରହିଛେ ଇନ୍ଦ୍ରିୟ ଆନନ୍ଦରେ ରହିଛେ ଇନ୍ଦ୍ରିୟ ଆନନ୍ଦରୁ ଆହୁରି ଉନ୍ନତ ଆନନ୍ଦ ହେଉଛି ଇନ୍ଦ୍ରିୟାଣି ପ୍ରାଣୀ ଆହୁ ଇନ୍ଦ୍ରିୟ ପରମ ମନ ମନକୁ ଯେଉଁମାନେ ଯାଉଛନ୍ତି ସେମାନେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବେ ମନସ୍ତୁ ପରା ବୁଦ୍ଧି ବୁଦ୍ଧି ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବେ। ରହିଛି ଗୋଟେ ରହିଛି ବ୍ରହ୍ମପୁଚ୍ଛ ବୋଲି ରହିଛି ଯେଉଁମାନେ 13 ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି ବ୍ରହ୍ମପୁଚ୍ଛ ଯେଉଁମାନେ ସାଧାରଣତଃ ନିମ୍ନ ସ୍ତରରେ ଅଛନ୍ତି ସେମାନେ ଅନ୍ନରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଅନ୍ନମୟ ସେମାନେ ଅନ୍ନମୟରେ ଅନ୍ନରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ମ୍ୟାନ୍ ଲିଭ୍ସ ଟୁ ଲିଭ୍ ନା ଲିଭ୍ସ ଟୁ ଇଟ୍ ଏ ଗୋଟେ ଡିବେଟ୍ ମନୁଷ୍ୟ ଖାଇବା ପାଇଁ ବଞ୍ଚୁଛି ନା ବଞ୍ଚିବା ପାଇଁ ଖାଉଛି ଯାହା ହଉ ସେ ଯେଉଁ ଆନନ୍ଦ ଯେଉଁ ଅନ୍ନମୟ ଅନ୍ନମୟରୁ ଉର୍ଦ୍ଧ୍ୱକୁ ହେଉଛି ପ୍ରାଣମୟ ପ୍ରାଣମୟରୁ ଉର୍ଦ୍ଧ୍ୱକୁ ହେଉଛି କ'ଣ ସେଇଟା ହେଉଛି ଜ୍ଞାନମୟ ଜ୍ଞାନମୟରୁ ଉର୍ଦ୍ଧ୍ୱକୁ ହେଉଛି ବିଜ୍ଞାନମୟ ବିଜ୍ଞାନମୟରୁ ଉର୍ଦ୍ଧ୍ୱକୁ ହେଉଛି ଆନନ୍ଦମୟ ଆନନ୍ଦମୟ ଭାଷା ଏଇ ଇଣ୍ଡିଆ ନାମରୁ କ'ଣ କ'ଣ ଭଗବାନ ଆତ୍ମାରାମ ଆମେ ସମସ୍ତେ ଆତ୍ମାରାମ ହେବା କଥା ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ସେଇଟା ହେବା କଥା ତେଣୁ ରକ୍ଷ ବୋଧାୟ କୃତଜ୍ଞତା ସ୍ୱାଦ ରମତ ସ୍ୱାଦ ମାନେ ଭଗବାନ ଆତ୍ମାରେ ଆନନ୍ଦିତ ହୁଅନ୍ତି ସେ ଆଉ କୌଣସି ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ ଯେମିତି ଅପ୍ରାକୃତ ବସ୍ତୁ ପ୍ରାକୃତ ବସ୍ତୁରେ ସେ ଆନନ୍ଦ ପ୍ରାପ୍ତ ହେବେ ନାହିଁ ଅପ୍ରାକୃତ ବସ୍ତୁରେ ସେ ଆନନ୍ଦ ପ୍ରାପ୍ତ ହେବେ ଶୀତାକୃତାନି ବ୍ୟସନାନି ସ୍ୱରସ୍ୟ ଅତ୍ୟ ଯେଉଁ ରହିଛି ଶିକ୍ଷା ହେଉଛି ଏଇଟା ଭଗବାନଙ୍କର ଯେ ଜଣେ ନବମଧ୍ୟାୟରେ ସେଇଟା ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଜଣେ ପତ୍ନୀ ଗ୍ରହଣ କଲେ ଦୁଃଖ ମିଳିବ
ରାମଚନ୍ଦ୍ର
ସେଇଟା ଶିକ୍ଷା ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା
କରାଯାଇଛି
ଇଏ କରୁଛନ୍ତି କ'ଣ ଶ୍ଲୋକ ସେଇଟା ହେଉଛି କ'ଣ ନା ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ ସ୍ତ୍ରୀ ପୁରୁଷର ଯେଉଁ ଆକର୍ଷଣ ରହିଛି ଏଇଟା ହେଉଛି ସର୍ବତ୍ର ତ୍ରାସମାଭାବ ଏ ବିଭିନ୍ନ ପ୍ରକାର ତ୍ରାସ ବିଭିନ୍ନ ପ୍ରକାର ବିପଦ ପରିସ୍ଥିତି ଆଣିବ ଅପି ଈଶ୍ୱରଣା କିମୁତ ଈଶ୍ୱରାୟଣା କହିଗଲା ନ ତ ଈଶ୍ୱରସ୍ୟ ତାଦେହରେ ମଧ୍ୟ କଥା ରହିଛି ସମର୍ଥବାନ ପୁରୁଷମାନଙ୍କର ଏସବୁ ହୁଏ କିମୁତ ଗ୍ରହସ୍ୟ ଗୃହ ଚେତସ ଆଉ ଯେଉଁମାନେ ନିମ୍ନ ଇନ୍ଦ୍ରାରାମ ସ୍ତରରେ ଅଛନ୍ତି ଗ୍ରାମସ୍ୟ ଗୃହ ଚେତସ ତାଙ୍କ କଥା କ'ଣ କହିବା ତେଣୁ ଏ ଭଗବାନଙ୍କ ଶିକ୍ଷା ମର୍ଯ୍ୟାଦା ପୁରୁଷୋତ୍ତମ ସବୁଥିରେ ଆଦର୍ଶ ସ୍ଥାପନ କରିଛନ୍ତି ବହୁତ କଥା ଅଛି ଭଗବାନଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ବିଷୟରେ କୁହାଯିବ ଆପଣମାନେ ଶ୍ରବଣ କରିବେ ତେଣୁ ଆମର କଥା କହିକି ବିଶ୍ୱନାନ୍ଦ ପ୍ରଭୁ ପଚାରିବା କାହାର କିଛି ସନ୍ଦେହ ଅଛି ବା ପ୍ରଶ୍ନ ଅଛି ଆଉ କଥା ବି ବିଶ୍ରାମ ଦେବା ଆଜି ଡେରି ହେଇଗଲା ସେ ଆନନ୍ଦ ଆନନ୍ଦ ଯେଉଁ ଇନ୍ଦିରାରାମ ସ୍ତର ସେ ଆତ୍ମାରାମ ସ୍ତର ବୁଝିବେ ଆତ୍ମାରେ ସେ ଆନନ୍ଦ ପ୍ରାପ୍ତ ହେବେ ଆତ୍ମାର ଆନନ୍ଦ ହେଉଛି ଅନଲିମିଟେଡ୍ କେବଳ ସେ ସର୍ବ ନାହିଁ ସେ ଆନନ୍ଦ ବଢ଼ି ବଢ଼ିକ ଯାଉଥିବ ହଁ ଯେଉଁ କହିଲେ ନା ଯେଉଁ କହିଲି କେମିତି ଜାଣିବା ସ୍ଥିତ ପ୍ରଜ୍ଞାସା ବା ଭାଷା ତାଙ୍କର ତାଙ୍କର ଲକ୍ଷଣ ସବୁ ରହିଛି କିଭଳି ଭାବରେ ଦୁଃଖେଶୁ ଅନୁଦ୍ବିଗ୍ନ ମାନା ସୁଖେଶୁ ବିଗତ ଶୁଳ ଗୀତ ରାଗ ଭୟ କ୍ରୋଧ ଗୀତ ଭିନ୍ନ କେତେ ଏସବୁ ରହିଛି 68 to 72 68 ଶ୍ଳୋକରେ ଭଗବାନ ତାଙ୍କ ଉତ୍ତର ସବୁ ଦେଇଛନ୍ତି ସ୍ଥିତ ପ୍ରଜ୍ଞା ଯେଉଁମାନେ ସେ ସ୍ତରକୁ ଯାଇଛନ୍ତି ତାଙ୍କର ଲକ୍ଷଣ ସବୁ ରହିଛି ବର୍ଣ୍ଣନା କରାଯାଇ ବିଶ୍ରାମ ଦେବା ପ୍ରଭୁ ଆମର କୀର୍ତ୍ତନ କରିବେ ଜୟ ଚେତନ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ମହାପ୍ରଭୁ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ବରବୃନ୍ଦ କି ଜୟ ଗୌରମାନନ୍ଦେ
Hare Krishna.